ଭୂମି ଅଧିଗ୍ରହଣ ବିଲ୍ ନେଇ ସରକାର ସର୍ବଦା ସ୍ପଷ୍ଟ ନୀତି ରଖିଛନ୍ତି। କେବଳ କୃଷକଙ୍କ କଲ୍ୟାଣ ଓ ସେମାନଙ୍କ ପାଇଁ ଆର୍ଥିକ ଫାଇଦାକୁ ଦୃଷ୍ଟିରେ ରଖି ସରକାର ବିଲ୍ ପ୍ରସ୍ତୁତ କରିଛନ୍ତି ଏବଂ ସେଥିରେ ଅନେକ ସଂଶୋଧନ ଅଣାଯାଇଛି। ଯୁଦ୍ଧ ହେଲେ ଭୟଙ୍କର କ୍ଷତି ଘଟାଇବ। ଭାରତ ଓ ପାକିସ୍ତାନ ଉପରେ ଯୁଦ୍ଧ ଲଦିଲେ ଭାରତର ଅନେକ କ୍ଷତି ଘଟାଇବ ଏବଂ ବହୁ ଦଶନ୍ଧି ଧରି ଭାରତୀୟକୁ ମନ୍ଦକ୍ଷ ବୋଲି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ମହମ୍ମଦ ଆସିଫ କହିଛନ୍ତି। ସିଆକୋଟ ଆନ୍ତର୍ଜାତୀୟ ସୀମାରେ ଗଣମାଧ୍ୟମକୁ ଆସିଫ କହିଛନ୍ତି ଯେ ଭାରତ ଯୁଦ୍ଧ ପାଇଁ ଚେଷ୍ଟା କରି ଏହାର ଭୟଙ୍କର ପରିମାଣ ଭାରତକୁ ହିଁ ଭୋଗିବାକୁ ପଡିବ। ORP କାର୍ଯ୍ୟକ୍ରମ ପାଇଁ ଅଧିକ ସମୟ ଲୋଡିଲେ ସରକାର ସମାନ ବ୍ୟାଙ୍କ ସମାନ ପେନସନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ଅଧିକ ସମୟ ଲୋଡିଛନ୍ତି। 4G ଲଢେଇ ଜୋରଦାର। ସ୍ମାର୍ଟଫୋନରେ ଦ୍ରୁତ ଗତିରେ ଇଣ୍ଟରନେଟ୍ ସେବା ହାସଲ କରିବା ପାଇଁ 4G ସେବା ଶୀଘ୍ର ଦେଶରେ ଲାଗୁ ହେଉଛି। 4G ସେବା ଯୋଗାଇ ଦେବା ପାଇଁ ମୋବାଇଲ କମ୍ପାନୀ ଗୁଡିକ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି। କମ୍ପାନୀ ଗୁଡିକ ମଧ୍ୟରେ ରାଜ୍ୟରେ ଆଗାମୀ ଦିନରେ 4G ସେବାକୁ ନେଇ ଜୋରଦାର ଲଢେଇ ହେବାର ଆଭାସ ମିଳିଛି। ଭୁବନେଶ୍ୱରରେ ଜିଓ ନେଟ୍ର ୱାଇଫାଇ ବର୍ଷ ଶେଷ ସୁଦ୍ଧା ଭୋଡାଫୋନ୍ 4G। କଲମ୍ବୋ ଟେଷ୍ଟର ନାଟକୀୟ ମୋଡ଼। ତୃତୀୟ ଦିବସରେ 15 ୱିକେଟ୍ ପତନ। ଭାରତ 132 ରନ୍ରେ ଆଗୁଆ। ସିଙ୍ଗଲି ସ୍ପୋର୍ଟସ୍ କ୍ଲବ ପଡ଼ିଆରେ ଚାଲିଥିବା ତୃତୀୟ ଟେଷ୍ଟ ସମୟ ଦିବସରେ ମୋଟ 15 ୱିକେଟ୍ରେ ଭାରତ 5 ଓ ଶ୍ରୀଲଙ୍କା 10 ୱିକେଟ୍ର ପତନ କାରଣରୁ ଏହି ଶୃଙ୍ଖଳା ନିର୍ଣ୍ଣାୟକ ମୋଡ଼ ନେଇଛି।